ଛବି 24। ଯୀଶୁ ସୈତାନଙ୍କୁ ପରାଜିତ କଲେ। ସୈତାନ ବିରୁଦ୍ଧରେ ଛିଡ଼ା ହେବା ପାଇଁ ଯୀଶୁ ଆମକୁ ଶକ୍ତି ଦିଅନ୍ତି। ତେଣୁ ଆମେ ସୁସଜ୍ଜିତ ସୈନ୍ୟ ପରି ଜାଗ୍ରତ ରହିବା ଉଚିତ। ସେଥିପାଇଁ ପ୍ରଥମ ବିଷୟ, ଆମେ ସର୍ବଦା ସତ୍ୟ କହିବା, ସତ୍ୟକୁ କଟିବନ୍ଧନ ସଦୃଶ୍ୟ ବ୍ୟବହାର କରିବା, ଆମେ ଅନ୍ୟକୁ ପ୍ରେମ କରିବା ଏବଂ ଯାହା ଉଚିତ ତାହା କରିବା। ଏହାଦ୍ୱାରା ସୈତାନର ମନ୍ଦ ଚିନ୍ତା ଆମ ପାଖକୁ ଆସିପାରିବ ନାହିଁ। ଆମେ ଅନ୍ୟମାନଙ୍କୁ ଯୀଶୁଙ୍କ ଶକ୍ତିର ସମ୍ବାଦ ଦେବା, ଏହା ଆମ ପାଦୁକା ପରି କାମ କରିବ। ଏଣୁ ଆଗେ ସୈତାନର ଜାଲରେ ଖସିଯିବା ପାଇଁ ଏହା ଆମକୁ ଦେବ ନାହିଁ। ଈଶ୍ୱରଙ୍କ ଠାରେ ଭରସା କରିବାକୁ ପଡ଼ିବ, ଯେପରି ଆମେ ସୁରକ୍ଷିତ ହେବା। ଏହା ଆମର ଢାଲ ସଦୃଶ୍ୟ, ତାହା ମନ୍ଦ ସୈତାନର ଆଘାତରୁ ଆମ୍ଭକୁ ରକ୍ଷା କରିବ। ଯୀଶୁ ଆମକୁ ମୃତ୍ୟୁଦଣ୍ଡରୁ ରକ୍ଷା କରିଅଛନ୍ତି। ଏହା ଆମର ମସ୍ତକର ମୁକୁଟ ସଦୃଶ୍ୟ, ଯାହା ଆମକୁ ଅନନ୍ତ ମୃତ୍ୟୁରୁ ରକ୍ଷା କରିବ। ଈଶ୍ୱରଙ୍କ ବାକ୍ୟ ବାଇବଲ ଆମର ଖଡ଼ଗତୁଲ୍ୟ, ତାହାକୁ ବ୍ୟବହାର କରି ସୈତାନର ମିଥ୍ୟା ପଥକୁ ବିନାଶ କରିବା। ପ୍ରାର୍ଥନାରେ ଈଶ୍ୱରଙ୍କ ସହ ଆଳାପ କରିବା ଓ ତାଙ୍କର ବାଧ୍ୟ ହେବା। ତାହା କଲେ ଆମେ ସୈତାନ, ପାପ ଓ ଅନନ୍ତ ମୃତ୍ୟୁରୁ ବିଜୟ ଲାଭ କରିବା।